Ninth Canto,
Chapter
21,
Text
13. Khyutru Sramo Gatro Paribhramascha Dainyam Krama Soka Visado Moha Sarve उपनस्य जन्तो जीविषु जीव जलार्पण मे क्षुत्रश्रमगात्र परिभ्रमश्च दैन्यं क्रम सुख विषाद मोहा सर्वे निवृत्ता कृपणस्य जन्तो जीविषोर्जीव जलार्पणान् मे हंगर क्षुधारु त्रुट एंड थर्स्ट तृष्णारु श्रम फटीक क्रांति गात्र परिभ्रम ट्रम्बलिंग ऑफ द बॉडी गात्र कंप च आल्सो मध्य दैन्य पवर्टी दैन्य क्लाम डिस्ट्रेस दुख शोक लैमेंटेशन शोक विषाद मोरोसनेस विषाद मोहा एंड बिल्डरमेंट विभ्रांति सर्वे अलप्तेम से सब निवृता फिनिश्ड निवृत हला कृपणस्य ऑफ द पुअर दीनर जंतु लिविंग एंटिटी द चंडाल जीव चंडाल जीविषु डिजायरिंग टू लिव बंचिवा पई इच्छा करी जीव मेंटेनिंग लाइफ जीवन बंचिवा जल वाटर जल अर्पण बाय डेलीवरिंग अर्पण करी मे माइंड मोर क्षुत्र श्रम गात्र परिश्रमश्च दैन्यं क्लम सुख विषाद मोहा सर्वे निवृत्ता कृपणस्य जंतु विश्व जीव जलार्पणा में ट्रांसलेशन बाय श्री प्रभुपाद ए दीन चंडाल को जीवन रक्षा पाई मोर ए चल अर्पण करी जो चंडाल बचाप खूब कठिन संग्राम करुची अर्पण करी आई हैव बीन फ्री फ्रॉम ऑल हंगर thirst, fatigue, trembling of the body, moroseness, distant lamentation and illusion. Moon, kyudha, trusha, kranti, krutkampa, dukha, shoka, moha, visadvadi, isru, moon, nibrudhai jaichi. Ehala, isloka artha, parvarti isloka, text 14. विधि प्रभास्य पानीयं म्रियमाण पिपासया पुल्कषाया तदा धीरो निसर्ग करुणो नृप ट्रांसलेशन बाय श्रील प्रभुपाद हैविंग स्पोकन दास किंग रंति देव ऑल्दो ऑन द वर्ज ऑफ डेथ बिकॉज ऑफ थर्स्ट gave his own portion of water to the chandala without hesitation, for the king was naturally very kind and sober. Shloka Rodian Bhag Bhauchi, Eipari Kahi, Raja Ranti Deva, Jadiyo, Nurtu Mukhari Padivag Dauthali, Trusadu, Tathapi, Setangara Panyo Jalo, Bina Dikdhare, Se Chandala Ku Dhan Karthale, Karana, Raja, Swabhavata, अत्यंत कृपाळु आउ धीर एला श्लोकर अर्थ परवर्ती श्लोक टेक्स्ट 15 Tasya tribhuvanadhisam Paradaphalam icchatam Atmanum darsayam chakru Maya Vishnu Minirmita. Translation by Srila Prabhupada. Demigods like Brahma and Lord Shiva, who can satisfy all materially ambitious men by giving them the rewards they desire, then manifested their own identities before King Rantideva, for it was they who had presented themselves as Brahmana, Sudra, Chandara, and so on. ଶ୍ଳୋକ ଓଡ଼ିଆ ଅନୁବାଦ କହୁଛି, ବ୍ରହ୍ମା ଶିବଙ୍କ ଭଳି ଦେବତାଗଣ ଯେଉଁମାନେ କି ଭୌତିକ କାମୀ, ଯେଉଁମାନେ ବହୁତ କାମନା ଅଛି, ଲୋକମାନଙ୍କ ସମସ୍ତ ଭୌତିକ କାମନା ପୂର୍ଣ୍ଣ କରନ୍ତି, ସେମାନଙ୍କୁ ସେମାନଙ୍କ ଇପ୍ସିତ ଫଳ ଦେଇ ତତ୍ପରେ ସେମାନେ ରାଜା ରନ୍ତିଦେବଙ୍କ ସମକ୍ଷରେ ଆବିର୍ଭୂତ ହେଲେ ନିଜ ସ୍ୱରୂପରେ, କାରଣ ସେହିମାନେ ବ୍ରାହ୍ମଣ ଶୁଦ୍ଧ ଚଣ୍ଡାଳ ଆଦି ରୂପରେ ରାଜାଙ୍କ ପାଖରେ ପହଞ୍ଚିଥିଲେ। ଏ ହେଲା ଶ୍ଳୋକର ଅର୍ଥ। ପରବର୍ତ୍ତୀ ଶ୍ଳୋକ ଟେକ୍ସଟ 16। ସବୈ ତେଭ୍ୟ ନମସ୍କୃତ୍ୟ ନିସଙ୍ଗ ବିଗତ ସ୍ପୃହ ବାସୁଦେବୀ ଭଗବତୀ ଭକ୍ତ୍ୟା ଚକ୍ରେ ମନଃ ପରଂ। Translation by Srila Prabhupada. King Rantideva had no ambition to enjoy material benefits from the demigods. He offered them obeisances, but because he was sexually attached to Lord Vishnu Vasudeva, the Supreme Personality of Godhead, he fixed his mind at Lord Vishnu's lotus feet. Shlokar Odiyan Mahat Kahauche. ରାଜା ରନ୍ତିଦେବଙ୍କର କୌଣସି ଭୌତିକ କାମନା ନଥିଲା, ଭୌତିକ ଲାଭ ପାଇବା ପାଇଁ କୌଣସି କାମନା ନଥିଲା ଦେବତାମାନଙ୍କ ଠାରୁ। ସେମାନଙ୍କୁ ପ୍ରଣାମ ଜଣାଇଲେ, କିନ୍ତୁ ସେ ଭଗବାନ ବିଷ୍ଣୁ ବାସୁଦେବଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇଥିବା ହେତୁ ତାଙ୍କର ମନ ବା ଚିତ୍ତ ଭଗବାନ ବିଷ୍ଣୁଙ୍କର ପାଦ ପଦ୍ମରେ ସ୍ଥିର କରିଥିଲେ। ହେଲା ଶ୍ଳୋକର ଅର୍ଥ। ଟେକ୍ସଟ ପରପଟ ବାଇ ଶିଲ ପ୍ରଭୁପାଦ। ଆମର ପରମାରାଧ୍ୟତମ ଗୁରୁଦେବ ଶ୍ରୀ ଶ୍ରୀମଦ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ ଯାହା କହିଛନ୍ତି ତାର ଓଡ଼ିଆ ଅନୁବାଦ କୁହାଯାଉଛି। ନର୍ତ୍ତନ ଦାସ ଠାକୁର ପ୍ରେମ ଭକ୍ତି ଚନ୍ଦ୍ରିକାରେ ନେଇ ଗାନ କରିଛନ୍ତି, ଅନ୍ୟ ଦେବାଶ୍ରୟ ନାହିଁ ତୁମାରେ କହିନୁ ଭାଇ ଏଇ ଭକ୍ତି ପରମ କାରଣ। ଯଦି କୌଣସି ବ୍ୟକ୍ତି ଭଗବାନଙ୍କ ଶୁଦ୍ଧ ଭକ୍ତ ହେବାକୁ ଇଚ୍ଛା କରନ୍ତି, ତାହେଲେ ସେ କୌଣସି ଦେବତାଙ୍କ ଠାରୁ କୌଣସି ଫଳ ବା ବର ଆଶା କରିବା ଉଚିତ ନାହିଁ। ଷ୍ଟେଟ୍ ଇନ୍ ଭଗବତ ଗୀତା ଶ୍ରୀମଦ ଭଗବତ ଗୀତା ସପ୍ତମ ଅଧ୍ୟାୟ 20 ଶ୍ଳୋକରେ କୁହାଯାଇଛି, କାମି ସ୍ତେ ହୃତ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା। ଦୋଜ୍ ପଫୁଲ୍ ବାଇ ଇଲ୍ୟୁଜନ୍ ଆ ମେଟଲ୍ ଏନ୍ ଅର୍ଜି ୱର୍ସିପ୍ ଗଡ୍ସ ଅଦର୍ ଦ୍ୟାନ୍ ସୁପ୍ରିମ୍ ପର୍ସନାଲ୍ ଗଡ୍ ହେଡ୍। ଯେଉଁମାନେ ବୌଦ୍ଧମାନଙ୍କ ଭୌତିକ କାମନା ଅଛି, ସେମାନଙ୍କର ଶୁଦ୍ଧ ଜ୍ଞାନ ମାୟା ହରଣ କରି ନେଇଯାଇଛି, ସେଥିପାଇଁ ଦେ ୱର୍ସିପ୍ ଅଫ୍ ଗଡ୍ସ ଅଦର୍ ଦେନ୍ ପର୍ସନାଲିଟି ଗଡ୍। ସେମାନେ ଭଗବାନଙ୍କୁ ଛାଡ଼ିକି ଅନ୍ୟ ଦେବତା ପୂଜା କରନ୍ତି। ଦେୟାରଫୋର୍ ଅଲ୍ଦୋର୍ ଅନ୍ତିଦେବ ୱାଜ୍ ପର୍ସନାଲି ଏବଲ୍ ଟୁ ସି ଲର୍ଡ଼ ବ୍ରହ୍ମା ଆଣ୍ଡ ଲର୍ଡ଼ ଶିବ, ହି ଡିଣ୍ଟ ହ୍ୟାଙ୍କର୍ ଟୁ ଟେକ୍ ମେଟେରିଆଲ୍ ବେନିଫିଟ୍ସ। ଯଦିଓ ରାଜା ରନ୍ତିଦେବ ସ୍ୱୟଂ ବ୍ରହ୍ମା ଓ ଶିବଙ୍କୁ ଦର୍ଶନ ପାଇଥିଲେ, ଦେଖିବାକୁ ସମସ୍ତେ ହେଇଥିଲେ, ତଥାପି ସେମାନଙ୍କଠାରୁ କୌଣସି ଭୌତିକ ଲାଭ ପାଇବା ସହ କୌଣସି ବର ପ୍ରାର୍ଥନା କରିନଥିଲେ। ରାଦର୍ ହି ଫିକ୍ସଡ୍ ହିଜ୍ ମାଇଣ୍ଡ ଅନ୍ ଲର୍ଡ ବାସୁଦେବ ଆଣ୍ଡ ଡିଭୋସନ୍ ସରିଛନ୍ତି, ବରଂ ସେ ତାଙ୍କର ଚିତ୍ତ ବୃତ୍ତି ବା ମନ ଭଗବାନ ବାସୁଦେବଙ୍କୁ ପାଦ ପଦ୍ମ ସ୍ଥିର କରିଥିଲେ, ଭକ୍ତି କରିଥିଲେ। ଦିସ୍ ଇଜ୍ ଦି ସାଇନ୍ ଅଫ୍ ପ୍ୟୋର୍ ଡିଭୋଟି ହୁଜ୍ ହାର୍ଟ ଇଜ୍ ନଟ୍ ଅଡଲ୍ଟରେଟେଡ୍ ମେଟାଲ୍ ଡିଜାୟର୍ସ। ଇଏ ହେଉଛି ଏକ ଅଶୁଦ୍ଧ ଭକ୍ତଙ୍କ ଲକ୍ଷଣ, ଯାହାଙ୍କର କୌଣସି ଭୌତିକ କାମନା ନଥାଏ, କାମନା ଯୋଗୁଁ ଦୂଷିତ ହୋଇନଥାଏ। അന്ന് അമ്രസ്താശൂന്യം ജ്ഞാനകർമാദി അനാവൃതം ആനുകുല്യേന കൃഷ്ണാനുസരണം ഭക്തി ഉത്തമാ രൂപഗോസ്വാമി ശ്രീ രൂപഗോസ്വാമി ഭക്തി സാമന്ത സിന്ധു കഴിഞ്ഞു One should render transcendental loving service to the Supreme Lord Krishna favorably, without desire for material profit or gain through fruitive activities or philosophical speculation. That's called pure devotion and service. Sudha bhakti, uttama bhakti kaun? This is the Srila Rupa Goswami, Bhakti Rasamrita Sindhra Kuchandi, Anukullena Krishnanushanam, Annyamrata Sunya Jnana Karma Adhya Anapratam. Jnanira, ज्ञानी रो कामना आओ कर्मी रो कामना ज्ञानी रो मुक्ति कामना अच्छी कर्मी रो भक्ति कामना अच्छी ए मुक्ति कामना भक्ति कामना एक क्या करे जे अनुकूलेन कृष्णानुशीलनम अनुकूल भाव रे कृष्णंकर सेवा करंती लविंग सर्विस ଲର୍ଡ କୃଷ୍ଣ ଫେଭରେବଲି ଅନୁକୂଳ ଭାବରେ କୃଷ୍ଣଙ୍କୁ ପ୍ରେମ ହିସାବ ଅର୍ପଣ କରନ୍ତି ତାହା ହେଉଛି ସେ ହେଉଛି ଶୁଦ୍ଧ ଭକ୍ତ ତାଙ୍କର ଭକ୍ତି ହେଉଛି ଶୁଦ୍ଧ ଭକ୍ତି ଉତ୍ତମା ଭକ୍ତି ପିଓର ଡିଭୋସନାଲ ସର୍ଭିସ ଏହାକୁ ଉତ୍ତମା ଭକ୍ତି ବା ଶୁଦ୍ଧ ଭକ୍ତି ବୋଲି କୁହାଯାଏ ଏଥିରେ ଯୋଡ଼େ କଥା ଅଛି ପ୍ରଭୁପାଦଙ୍କ ପ୍ରପଟ ପ୍ରପଟରେ ଗୋଟେ ହେଉଛି ଶୁଦ୍ଧ ଭକ୍ତି ଅନ୍ୟ ବ୍ୟବସ୍ଥା ଶୂନ୍ୟମ ଆଉ କଥା ଗୋଟା ହେଉଛି ନରୋତ୍ତମ ଦାସ ଠାକୁରଙ୍କର ପ୍ରେମ ଭକ୍ତି ଚନ୍ଦ୍ରିକାରୁ ଉଦ୍ଧାର କରିଛନ୍ତି ଶ୍ରୀ ପ୍ରଭୁପାଦ ଅନ୍ୟ ଦେବ ଆଶ୍ରୟ ନାହିଁ ତୁମାରେ କହିନୁ ଭାଇ ଏଇ ଭକ୍ତି ପରମ କାରଣ ଏହାରି ବ୍ୟାଖ୍ୟା ଏ ଦରକାର ଅଛି ଅନ୍ୟାଭ୍ୟାସ ଶୂନ୍ୟ ଜ୍ଞାନ କର୍ମ ଆଦି ଅନାବୃତ ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତି ଉତ୍ତମା ଉତ୍ତମା ଭକ୍ତି ଶୁଦ୍ଧା ଭକ୍ତିଟା କ'ଣ ଅନ୍ୟ କୌଣସି ଅଭିଳାଷ ନାହିଁ କର୍ମୀର ଅଭିଳାଷ ଅଛି ଭକ୍ତି ବିଷୟ ଉପଭୋଗ ବା ଭୌତିକ ଉପଭୋଗ କାମନା ଜ୍ଞାନୀର ଅଭିଳାଷ ହେଉଛି ମୁକ୍ତି ଭକ୍ତି ମୁକ୍ତି ଦୁଇଟିକୁ ପିଶାଚି ବୋଲି କୁହାଯାଇଛି ବୈଷ୍ଣବ ପରିଭାଷାରେ ପିଶାଚି ବୋଲି କୁହାଯାଇଛି ଦୁଇ ପିଶାଚି କବଳରୁ ମୁକ୍ତ ନହେଲେ କେହି ଶୁଦ୍ଧ ଭକ୍ତି ଯାଦନ କରିପାରିବେ ନା ଏ କାମନାକୁ ସମ୍ପୂର୍ଣ୍ଣ ରୂପେ ପରିହାର କରିବା ପାଇଁ ପଡ଼ିବ ବହୁତ ଉପଭୋଗ କାମନା ଆଉ ମୁକ୍ତି କାମନା ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଅନୁକୂଳ ଭାବରେ କୃଷ୍ଣଙ୍କର ସେବା ତା ମାନେ ତାର ଗୁଡ଼ ତାତ୍ପର୍ଯ୍ୟ ଅଛି ଅନୁକୂଳ ଭାବରେ କୃଷ୍ଣଙ୍କର ସେବା ଅନୁକୂଳ କୃଷ୍ଣାନୁଶୀଳନର ବଡ଼ ଗୁଡ଼ ତାତ୍ପର୍ଯ୍ୟ ଅଛି ଇଂରେଜୀରେ କେବଳ କୁହାଯାଇଛି ଫେଭରେବଲି ରେଣ୍ଡର ଲଭିଂ ସର୍ଭିସ to Supreme Personality Godhead it Krishna favorably without any other motive, desire. Desire for material enjoyment, desire for material liberation. This favorably, what is that favorably? That needs explanation. So, anukula bhavata kon? Anukula krishna anusilana yarode anukula sabdati anusilana ra viseshana nuhi. Yauti krishna kara viseshana. ଅନୁକୂଳ କୃଷ୍ଣ କହିଲେ ରାଧାଙ୍କର କୃଷ୍ଣ ଶିଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଯାହା ବ୍ୟାଖ୍ୟା ଦେଇଛନ୍ତି ପ୍ରପଟ ଦେଇଛନ୍ତି ତାଇ କହୁଛନ୍ତି ଅନୁକୂଳ କୃଷ୍ଣ କହିଲେ ରାଧାଙ୍କର କୃଷ୍ଣ ଚନ୍ଦ୍ରାବଳୀଙ୍କର କୃଷ୍ଣ ନୁହନ୍ତି ବା ଆଉ କାହାର କୃଷ୍ଣ ନୁହନ୍ତି ଅନୁଗତ କୂଳ ସ୍ନେହବଦ୍ଧ ଶ୍ରୀକୃଷ୍ଣ ସ୍ୱରାଟ ପୁରୁଷୋତ୍ତମ ହିଁ ସୁଦ୍ଧା ଏକମାତ୍ର ସେବିକା ଶିରୋମଣି ରାଧାଙ୍କର ହିଁ ଅନୁଗତ ରାଧାଙ୍କ ପ୍ରେମରେ ଉନ୍ମତ୍ତ ରାଧା ବିନା ତେହ ଆର୍ କାର ନହେ କଥା କୁହାଯାଇଛି ରାଧା ବିନା ତେହ ଆର୍ କାର ନହେ କୃଷ୍ଣ ପ୍ରୀତିର ପରାକାଷ୍ଠା ପ୍ରଦର୍ଶନ ନିମିତ୍ତ ଶ୍ରୀ ରାଧାଙ୍କର ବାମ୍ୟ ସ୍ୱଭାବ ସେହି ବାମ୍ୟ ସ୍ୱଭାବର ପ୍ରେମରେ ହିଁ କୃଷ୍ଣ ସର୍ବାଧିକ ବଶୀଭୂତ ଅଭୟ ପଦ ହେଇ ସୁଦ୍ଧା ରାଧାଙ୍କର ପ୍ରେମ ବିଚ୍ୟୁତିର ଭୟରେ ସର୍ବଦା ସନ୍ତ୍ରସ୍ତ ଏପରିକି ଏପରି ରହସ୍ୟପୂର୍ଣ୍ଣ ରାଧା ଗୋବିନ୍ଦଙ୍କର ଲୀଳା ଏପଟ ରହସ୍ୟପୂର୍ଣ୍ଣ ଦକ୍ଷିଣ ସ୍ୱଭାବ ଚନ୍ଦ୍ରାବଳୀ ପ୍ରଭୃତିଙ୍କ ପ୍ରେମ ରାଧା ପ୍ରେମର ସମକକ୍ଷ ହେଇପାରେ ନା ସେଥିପାଇଁ ଗୌଡ଼ିଆଗଣ ସର୍ବଦା ରାଧାଙ୍କର ଆନୁଗତ୍ୟ କରିଥାନ୍ତି, ଅନୁକୂଳ କୃଷ୍ଣଙ୍କର ସେବା କରିଥାନ୍ତି ରାଧାଙ୍କର ଆନୁଗତ୍ୟରେ। ଏକଲି କୃଷ୍ଣ, ଦ୍ୱାରକେଶ କୃଷ୍ଣ, ମଧୁରେଶ କୃଷ୍ଣ, ଏପରିକି ଚନ୍ଦ୍ରାବଳୀର କୃଷ୍ଣ ମଧ୍ୟ ସେମାନଙ୍କର ଅନୁକୂଳ କୃଷ୍ଣ ନୁହନ୍ତି। ଗୌଡ଼ିଆଗଣଙ୍କର ପ୍ରୟୋଜନ ତତ୍ତ୍ୱ ଆଚାର୍ଯ୍ୟ ପ୍ରୟୋଜନ ତତ୍ତ୍ୱ ଆଚାର୍ଯ୍ୟ ଶ୍ରୀ ଦାସ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀ ପ୍ରଭୁ କହିଛନ୍ତି, ଶ୍ରୀକୃଷ୍ଣ ଏକାକୀ ରହି ଯଦି ପୁନଃ ପୁନଃ ଆମକୁ ଆହ୍ୱାନ କରନ୍ତି ତଥାପି ଆମେ ତାଙ୍କ ନିକଟକୁ ଯିବା ନା। ତାଙ୍କ ସଙ୍ଗରେ ଯଦି ବୃଷଭାନୁ ସୁଦ୍ଧା ଶ୍ରୀମତୀ ରାଧାରାଣୀଙ୍କୁ ଦେଖିବାକୁ ପାଇବ ତାହେଲେ ଆହ୍ୱାନ ନ କଲେ ସୁଦ୍ଧା ପବନ ଅପେକ୍ଷା ଦ୍ରୁତ ଗତିରେ ସେଟାକୁ ଦୌଡ଼ିବ। ଅବଶ୍ୟ ଅନୁକୂଳ କୃଷ୍ଣଙ୍କର ଏସବୁ ବିଚାର ସର୍ବସାଧାରଣ ବୋଧଗମ୍ୟ ନୁହେଁ। ଯେଉଁମାନେ ନିବୃତ ଅନର୍ଥ ହେଇ ବର୍ଣ୍ଣାଶ୍ରମ କର୍ମାର୍ପଣ ଆସକ୍ତି ଶୂନ୍ୟ କର୍ମ କର୍ମ ମିଶ୍ରା ଭକ୍ତି ଜ୍ଞାନ ମିଶ୍ରା ଭକ୍ତି ସ୍ତବମାନ ଅତିକ୍ରମ କରିଛନ୍ତି, ବେଦ ବେଦାନ୍ତ ଉପନିଷଦ ଗୀତା ମହାଭାରତ ଆଦିର ବିଚାର ଅତିକ୍ରମ କରି ଅନ୍ୟାଭିଳାଷତା ଶୂନ୍ୟ କର୍ମ ଜ୍ଞାନ ଆଦି ଅନାବୃତା ଶୁଦ୍ଧା ଭକ୍ତିରେ ପ୍ରବେଶ କରିଛନ୍ତି, ସେମାନଙ୍କ ମଧ୍ୟରେ ଯେଉଁମାନେ ଅପ୍ରାକୃତ ପ୍ରେମର ପରାକାଷ୍ଠା ଶୃଙ୍ଗାର ଶସ୍ତ୍ର ପରକୀୟା ବିଚାର ଅନୁସାରେ ବୃଷଭାନୁସୁଦ୍ଧାଙ୍କର ଦାସ୍ୟ କରିବାକୁ ସମର୍ଥ, ଅନୁକୂଳ କୃଷ୍ଣଙ୍କର ବିଚାର ସେଇମାନଙ୍କର ଘୋଷରୀଭୂତ ହବ, ସେମାନେ ବୁଝିପାରିବେ ନା। ରାଧାଙ୍କର ନିଜଜନ ଶିଲ ଭକ୍ତି ବିନୋଦ ଠାକୁର ଏହି ଅନୁକୂଳ କୃଷ୍ଣଙ୍କର ବିଚାର ପ୍ରଦର୍ଶନ କରିଛନ୍ତି। ତାଙ୍କର ଶରଣାଗତି ଗୀତାବଳୀ ଗୀତମାଳା କଲ୍ୟାଣ କଳ୍ପତରୁ ପ୍ରଭୃତି ଅନୁକୂଳ କୃଷ୍ଣଙ୍କର ଗୀତିରେ ଅଳଙ୍କୃତ। ଅନୁକୂଳ କୃଷ୍ଣ ସ୍ୱୟଂ ଅନୁକୂଳାର ବିପ୍ରଲମ୍ଭ ଓ ପ୍ରେମ ବୈଚିତ୍ର୍ୟ ପ୍ରଦର୍ଶନ କଳ୍ପେ ଶ୍ରୀଧାମ ମାୟାପୁରରେ ଆବିର୍ଭୂତ ହେଇଥିଲେ। ଏଥି ନିମିତ୍ତ ଏହି ସ୍ଥାନରେ ଅନୁକୂଳ କୃଷ୍ଣାନୁଶୀଳନାଗାର ପ୍ରତିଷ୍ଠିତ ହେଇଛି। ଚୈତନ୍ୟ ଚରିତାମୃତରେ ଶ୍ରୀ ଶ୍ରୀ ମହାପ୍ରଭୁ ରାୟରାମାନନ୍ଦଙ୍କର ସଂଳାପରେ ମଧ୍ୟ ଅନୁକୂଳ କୃଷ୍ଣାନୁଶୀଳନ ଦୀପ୍ୟମାନ ଏ ଆନୁକୂଲ୍ୟେନ କୃଷ୍ଣାନୁଶୀଳନ ଏହାରି ଉପରେ ଶିଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏପରି ତତ୍ତ୍ୱ ବ୍ୟାଖ୍ୟା କରିଛନ୍ତି। ଯାହା କହିଲେ ଏ ସର୍ବସାଧାରଣ ବୋଧଗମ୍ୟ ନୁହେଁ, ସାଧାରଣ ଲୋକ ଏହାକୁ ବୁଝିପାରିବ ନା। ଅନୁକୂଳ କୃଷ୍ଣଙ୍କର ଏସବୁ ବିଚାର ସର୍ବସାଧାରଣ ବୋଧଗମ୍ୟ ନୁହେଁ। କେଉଁମାନେ ବୁଝିପାରିବେ? ଯେଉଁମାନେ ନିବୃତ ଅନର୍ଥ ହେଇ ବର୍ଣ୍ଣାଶ୍ରମ ଧର୍ମ ତ୍ୟାଗ କରିଛନ୍ତି, କର୍ମାର୍ପଣ ଆସକ୍ତି ଶୂନ୍ୟ କର୍ମ କର୍ମ ମିଶ୍ରା ଭକ୍ତି ଜ୍ଞାନ ମିଶ୍ରା ଭକ୍ତି ସ୍ତବ ପାଠ ଏସବୁ ତ୍ୟାଗ କରିଛନ୍ତି, ବେଦ ବେଦାନ୍ତ ଉପନିଷଦ ଗୀତା ମହାଭାରତ ଆଦିର ବିଚାର ସବୁ ତ୍ୟାଗ କରିକିରି ଅନ୍ୟାମିଳା ଶୂନ୍ୟ ଜ୍ଞାନ କର୍ମ ଆଦି ଅନାବୃତ ଶୁଦ୍ଧ ଭକ୍ତିରେ ପ୍ରବେଶ କରିଛନ୍ତି, ସେଇମାନେ ବୁଝିପାରିବେ, ସେମାନେ ଏଇ ତତ୍ତ୍ୱ ବୁଝିପାରିବେ। ଅପରାକୃତ ପ୍ରେମର ପରାକାଷ୍ଠା ଶୃଙ୍ଗାର ଶସ୍ତ୍ର ପରକୀୟା ବିଚାର ଅନୁସାରେ ବୃଷଭାନଙ୍କର ଦାସ୍ୟ, ବୃଷଭାନ ସୁତାଙ୍କର ଦାସ୍ୟ, ରାଧା ଦାସ୍ୟ, ଶ୍ରୀମତୀ ରାଧାରାଣୀଙ୍କର ଦାସ୍ୟ, ରାଧା ଦାସ୍ୟ ସ୍ୱୀକାର କରିଛନ୍ତି, ସେଇମାନେ ହିଁ ବୁଝିପାରିବେ, ଅନ୍ୟମାନେ ବୁଝିପାରିବେ ନା ଏ ତତ୍ତ୍ୱ। ସେଥିପାଇଁ ରାଧାଙ୍କର ନିଜ ଜନ ଶିଳ ଭକ୍ତି ବିନୋଦ ଠାକୁର ଅନୁକୂଳ କୃଷ୍ଣଙ୍କ ବିଚାର ପ୍ରଦର୍ଶନ କରିଛନ୍ତି, ତାଙ୍କର ଶରଣାଗତି ଗୀତାବଳୀ ଗୀତାମାଳା କଲ୍ୟାଣ କଳ୍ପତରୀ ପ୍ରଭୃତି ସଙ୍ଗୀତ ମାନଙ୍କ କୃଷ୍ଣ ଗୀତିରେ ଏ ଅନୁକୂଳ କୃଷ୍ଣଙ୍କର ଗୀତି ଅଳଙ୍କୃତ। ଏ ବଡ଼ ଗୁଢ଼ ତତ୍ତ୍ୱ, ଏହାକୁ ବୁଝିବା ସହଜ କଥା ନୁହେଁ। ରାଧାଙ୍କର ଦାସ୍ୟ, ରାଧା ଦାସ୍ୟ, ରାଧା ଦାସୀ ଯୋଉମାନେ ହେଇଛନ୍ତି ରାଧାରାଣୀଙ୍କର ଦାସ୍ୟ ସ୍ୱୀକାର କରିଛନ୍ତି, ସେଇମାନେ ଏଇ କଥା ବୁଝିପାରିବେ ବୋଲି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ କହୁଛନ୍ତି। ତେବେ ଆମେ ଭକ୍ତିବିନୋଦ ଠାକୁରଙ୍କର କେମିତି ସେ ରାଧା ରାଣୀଙ୍କର ନିଜ ଜନ ଭକ୍ତି ବିନୋଦ ଠାକୁର ସେ ତାଙ୍କର ଗୀତ ମାଳା ଗୀତରେ କେମିତି ଲେଖିଛନ୍ତି ଗୋଟେ ଆମେ ଗାନ କରିବା। ରାଧିକା ଚରଣ ପଦ୍ମ ସକଳ ଶ୍ରେୟର ସଦମ ରାଧିକା ଯତନେ ଯେ ନାହିଁ ଆରାଧିଲ ଯତନେ ଯେ ରାଧିକା ଉଜ୍ଜଳ ରସେର ଆଚାର୍ଯ୍ୟ ରାଧିକା ରାଧା ମାଧବ ସୁଧ ପ୍ରେମ ବିଚାର୍ଯ୍ୟ ରାଧା ରାଧା ପଦ ପରମ ଯତନେ ସେ ପାଇଲ କୃଷ୍ଣ ପଦ ଅମୂଲ୍ୟ ରତନେ ସେ ରାଧା ପଦ ବିନା କହୁ କୃଷ୍ଣ ନାହିଁ ମିଲେ ରାଧା ପଦ ରାଧାର ଦାସୀର କୃଷ୍ଣ ସର୍ବବେଦେ ବୋଲେ ରାଧାର ରାଧାର ଦାସୀର କୃଷ୍ଣ ସର୍ବବେଦେ ବୋଲେ ରାଧାର ସରତ ଧନ ଜନ କୁସୁତ ମିତ କରମ ଜ୍ଞାନ ରାଧା ପଦ ବିନା କହୁ କୃଷ୍ଣ ନାହିଁ ମିଲେ ରାଧା ପଦ ରାଧାର ଦାସୀର କୃଷ୍ଣ ସର୍ବବେଦେ ବୋଲେ ରାଧାର ରାଧାର ଦାସୀର କୃଷ୍ଣ ସର୍ବବେଦେ ବୋଲେ ରାଧାର ଧନ ଜନ କୁସୁତମିତ ସୁରତ କରମ ଜ୍ଞାନ ରାଧାପଦ ରାଧାପଦ ପଙ୍କଜ ମଧୁର ସେବନ ଭକତି ବିନୋଦ ପରମାଣ ଭକତି ବିନୋଦ ପରମାଣ ଏ ଗୋଟେ ସଙ୍ଗୀତ ରାଧା ଦଶ ମନ୍ଦରେ ଭକ୍ତି ବିନୋଦ ଠାକୁରଙ୍କର ଅଛି। ବହୁତ କାଶ୍ୟ ରାଧାଙ୍କର ନିଜ ଜନ ଭକ୍ତି ବିନୋଦ ଠାକୁର ଆଚାର୍ଯ୍ୟ ଗୌଡ଼ିଆ ବୈଷ୍ଣବ ଆଚାର୍ଯ୍ୟ ପ୍ରଧାନ ଆଚାର୍ଯ୍ୟ ଗୌଡ଼ିଆ ବୈଷ୍ଣବ ଆଚାର୍ଯ୍ୟ ମଧ୍ୟରେ ତେଣୁ ତାଙ୍କର କଥା କେବେ ରାଧା ଦାସ୍ୟ ପ୍ରାର୍ଥନା ରାଧାଦାସ ପ୍ରାର୍ଥନା କରିଛନ୍ତି ତାହା ଆମକୁ ବୁଝିବା ପାଇଁ ପଡ଼ିବ। ଶତ କୋଟି ଗୋପୀ ମାଧବ ମନ ରାଖିତେ ନାରୀ ଲୋକରି ଯତ୍ନ ଶତ କୋଟି ବେଣୁ ଗୀତେ ଡାକେ ରାଧିକା ନାମ ଏସ ଏସ ରାଧେ ଡାକ ଏ ଶ୍ୟାମ ଗୀତେ ଡାକେ ରାଧିକା ନାମ ଏସ ଏସ ରାଧେ ଡାକ ଏ ଶ୍ୟାମ ଶ୍ରୀରାସ ମଣ୍ଡଳ ଥରେ ରାଧା ଅନ୍ୱେଷଣେ ଚଲ ଏ ଯବେ ଦେଖା ଦିଆ ରାଧେ ରାଖ ପ୍ରା ବୋଲିଆ କାନ୍ଦ ଏ କାନ ନି କାନ ଦେଖା ଦିଆ ଦେଖା ଦିଆ ରାଧେ ରାଖ ପ୍ରା ବୋଲିଆ କାନ୍ଦ ଏ କାନ ନି କାନ ନିର୍ଜନ କାନୁନି ରାଧାରେ ଧରି ମିଲିଆ ପ୍ରାଣ ଯୁଡ଼ାଏ ହରି ବୋଲେ ତୁ ବିନା କାହାର ରାସ ତୁ ଲାଗି ମୋର ବର ଜବାସ ହେ ନରାଧିକା ଶରଣ କଲେ ଭକତି ବିନୋଦ କାନ୍ଦିଆ ବୋଲେ ମାଝେ ଆମାରେ ଗଣି କିଙ୍କରି କରିଆ ରାଘ ଆପଣ ଭକ୍ତି ବିନୋଦ ଠାକୁର ରାଧା ପ୍ରେମରେ ଶ୍ରୀକୃଷ୍ଣ ମହାଭାରତ ତାର ପରମ ଚମତ୍କାର ତାର ପରାକାଷ୍ଠା ରାଧା ପ୍ରେମରେ ଶ୍ରୀକୃଷ୍ଣ ମହାଭାରତ ତାର ଗୋଟିଏ ଅପୂର୍ବ ଅନନ୍ୟ ସାଧ୍ୟ ଚରମ ଚମତ୍କାରିତା ଅଛି ତା ଅନ୍ୟତ୍ର ପରିଲକ୍ଷିତ ହୁଏ ନା କି ତାର ଅବସ୍ଥା ଅନ୍ୟତ୍ର ନାହିଁ ଯେ ନିଜର ସମର୍ଥ ନବ ନବାୟମାନ ନିଜ ରୂପ ମାଧୁରୀରେ ସ୍ତ୍ରୀ ଜଗତକୁ ବିମୋହିତ କରନ୍ତି ସେଇ ବିଶ୍ୱ ବିମୋହନ କୃଷ୍ଣଙ୍କୁ ବିମୋହିତ କରି ଉନ୍ମତ୍ତ କରିବା ଏକାନ୍ତ ଅସମ୍ଭବ ଅତ୍ୟନ୍ତ ସୁକଠିନ ବ୍ୟାପାର ସ୍ତ୍ରୀ ଜଗତ ଯାହା ପ୍ରେମରେ ଉନ୍ମତ୍ତ ସେ ଆଜି ରାଧା ପ୍ରେମରେ ଉନ୍ମତ୍ତ ସେଇ ପ୍ରେମର ମହିମା ବା ଚମତ୍କାରିତାର ଗୁରୁତ୍ୱ ହିଁ ଆସ୍ୱାଦନର ବିଷୟ ଉନ୍ମତ୍ତ ବାର ତ୍ରିବିଧ କାରଣ ଅଛି ଏକରେ କୌଣସି ବିଷୟରେ ଅଧିକ ଅଭିନିବେଶ ହେଲେ ବୁଦ୍ଧି ବିଭ୍ରାନ୍ତ ହଏ ଦୁଇରେ ଯେତେ ପରିମାଣରେ ସୁଖ ନିଜ ଆଧାରରେ ଧରିବାର କଥା ତା ଅପେକ୍ଷା ଅଧିକ ସୁଖର ଉଦୟ ହେଲେ ଉନ୍ମତ୍ତ ହେବା ସମ୍ଭବ ହଏ ତିନି ଅନ୍ୟ ଯେକୌଣସି ଘଟଣାରେ ଜ୍ଞାନ ଆଚ୍ଛନ୍ନକାରୀ ଅଜ୍ଞାନତା ଉପସ୍ଥିତ ହେଲେ ଲୋକ ଉନ୍ମତ୍ତ ହଏ କୃଷ୍ଣଙ୍କ ସମ୍ବନ୍ଧରେ ତ୍ରିବିଧ କାରଣ ସମ୍ଭବପର ନୁହେଁ ଅର୍ଥାତ୍ କୃଷ୍ଣଙ୍କ ଠାରେ ତ୍ରିବିଧ କାରଣ ସ୍ଥାନ ନାହିଁ ପ୍ରଥମରେ ତାଙ୍କର ଅନ୍ୟତ୍ର ଅତ୍ୟଧିକ ଆବେଶ ବା ଅଭିନିବେଶ ଏକାନ୍ତ ଅସମ୍ଭବ କାରଣ ସେ ଅଦ୍ୟ ଜ୍ଞାନ ତତ୍ତ୍ୱ ପୂର୍ଣ୍ଣ ବ୍ରହ୍ମ ସତତ ଆପ୍ତକାମ ଆତ୍ମାରାମ ସେ ସକଳ ରସର ନିଧାନ ସ୍ୱୟଂ ପରମାନନ୍ଦ ରସ ସ୍ୱରୂପ ଚୈତନ୍ୟ ଚରିତାମୃତରେ ଲେଖା ଅଛି କୃଷ୍ଣ ରବି ଚାର ଏକ ଆସରେ କୃଷ୍ଣ ପୂର୍ଣ୍ଣାନନ୍ଦ ରସ ସ୍ୱରୂପ ସବେ କହେ ମୋରେ ପୂର୍ଣ୍ଣାନନ୍ଦ ରସ ସ୍ୱରୂପ ଆମା ହୋଇତେ ଆନନ୍ଦିତ ହୋଇ ତ୍ରିଭୁବନ ଏଇଛେ କୋନ ଜନ ଆମକେ ଆନନ୍ଦ ଦିବେ ଆମା ହୋଇତେ ତାର ସତ ସତ ଗୁଣ ପାରେ ମୋର ମନ ଶ୍ରୀକୃଷ୍ଣ ଅଖିଳ ରସାମୃତ ମୂର୍ତ୍ତି ଅଖିଳ କଲ୍ୟାଣ ଗୁଣର ନିଳୟ ତାଙ୍କର ଶ୍ରୀମୂର୍ତ୍ତି ନିଖିଳ ରସ ପରମ ଆନନ୍ଦର ଏକମାତ୍ର ଆଧାର ନିଖିଳ ଭକ୍ତ ସମାଜ ଶ୍ରୀକୃଷ୍ଣଙ୍କର ଆସ୍ୱାଦନ କରିବା ଲାଳସାନ୍ୱିତ କାରଣ ଶ୍ରୀକୃଷ୍ଣ ମୁଖ୍ୟ ଗୌଣ ରସର ଚରମ ପରମ ଆକର ସେଥି ନିମିତ୍ତ ସମସ୍ତ ଭକ୍ତ ସମାଜ ରସାସ୍ୱାଦନ ଲାଳସାରେ ଅନ୍ୟତ୍ର ଆବେଶ ପରିତ୍ୟାଗ କରି ଅନ୍ୟ କୌଣସି ବିଷୟରେ ଅଭିନିବିଷ୍ଟ ନ ହୋଇ ତହିଁରେ ପ୍ରଗାଢ ଭାବରେ ଆବିଷ୍ଟ ହୁଅନ୍ତି ଫଳରେ ପ୍ରେମୋନ୍ମତ୍ତ ହୁଅନ୍ତି ଏଦୃଶ ଶ୍ରୀକୃଷ୍ଣଙ୍କ ଅନ୍ୟ ବେଶ ବଶତ ଉନ୍ମତ୍ତତା ଏକାନ୍ତ ଅସମ୍ଭବ ଦ୍ୱିତୀୟ ପ୍ରକାର ଉନ୍ମା ଲକ୍ଷଣ ମଧ୍ୟ ତାଙ୍କର ସମ୍ଭବପର ନୁହେଁ ଯେହେତୁ ସେ ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ ତା ସଦାନନ୍ଦ ବିଭୁ ଚୈତନ୍ୟ ସଦାନନ୍ଦ ଶ୍ରୀକୃଷ୍ଣ ପୂର୍ଣ୍ଣାନନ୍ଦମୟ ସର୍ବପ୍ରକାର ଆନନ୍ଦର ଯେଉଁ ପୂର୍ଣ୍ଣତା ତାର ଘନୀଭୂତ ବିଗ୍ରହ ଅସୀମ ରୂପାନନ୍ଦ ପରିସୀମ ଗନ୍ଧାନନ୍ଦ ଅନନ୍ତ ଶବ୍ଦାନନ୍ଦ ନିଖିଳ ସ୍ପର୍ଶାନନ୍ଦ ଅଖଣ୍ଡ ରସାନନ୍ଦ ଶ୍ରୀକୃଷ୍ଣଙ୍କ ସ୍ୱରୂପରେ ପରିପୂର୍ଣ୍ଣ ଭାବରେ ଦେଦୀପ୍ୟମାନ ଅତେବ ଅନ୍ୟ କାହା ରୂପ ରସାଜ ଅନୁଭବ ଜନିତ ଆନନ୍ଦରେ ତାଙ୍କର ଉନ୍ମତ୍ତବାର ଅବକାଶ ବା ସମ୍ଭାବନା ନାହିଁ ପୂର୍ଣ୍ଣାନନ୍ଦମୟ ରସ ସ୍ୱରୂପଙ୍କ ପକ୍ଷରେ ତାହା ସମ୍ଭବପର ନୁହେଁ ତୃତୀୟ ପ୍ରକାର ଉନ୍ମାଦ ଲକ୍ଷଣ ମଧ୍ୟ ତାଙ୍କଠାରେ ସମ୍ଭବପର ନୁହେଁ ପୂର୍ଣ୍ଣ ବ୍ରହ୍ମ ବିଭୁ ଚୈତନ୍ୟ ସଚିଦାନନ୍ଦ ଘନ ପରମେଶ୍ୱର ଜୀବ ଅଣୁ ଚୈତନ୍ୟ ତାହାର ଜ୍ଞାନ ଅବିଦ୍ୟାତ୍ମ ଆଛନ୍ନ ହଏ ମାୟା ଗନ୍ଧ ସ୍ପର୍ଶ କରିପାରେ ନା ବିଭୁ ଚୈତନ୍ୟ ପରମେଶ୍ୱର କଦାପି ମାୟାଦୃତ ନୁହନ୍ତି ମାୟାତୀତଙ୍କୁ ମାୟା ଗନ୍ଧ ସ୍ପର୍ଶ କରିପାରେ ନା ମାୟାଧୀଶ କଦାପି ମାୟାଧୀନ ନୁହନ୍ତି ମାୟାର ଅବିଦ୍ୟାବୃତ୍ତି ତାଙ୍କୁ ସ୍ପର୍ଶ କରିପାରିବ ନା ତେଣୁ ତାଙ୍କର ଜ୍ଞାନ ଆଚ୍ଛନ୍ନ ହୁଏ ନା ଏ ତ ଦିଶ ନମିଶସ୍ୟ ପ୍ରକୃତିସ୍ଥ ଅବି ତଦ୍ଗୁଣେ ନିଯୁଜ୍ୟତେ ଶ୍ରୀକୃଷ୍ଣ ବିଭୁ ଚୈତନ୍ୟ ତାଙ୍କର ସ୍ୱରୂପତା ଚିତ୍ଶକ୍ତିର ସ୍ୱରୂପ ପ୍ରକାଶ ତା ଲକ୍ଷଣ ବୃତ୍ତି ଅଛି ସେଥିନିମିତ୍ତ ତାହା କଦାପି ଅବିଦ୍ୟାବୃତ ହୁଏ ନା ଏହାଙ୍କର ପ୍ରଭାବରେ ଅବିଦ୍ୟାତ୍ମ ବିଦୂରିତ ହଏ ବିନଷ୍ଟ ହଏ ତ୍ରିଗୁଣାତ୍ମିକା ଦୈବୀ ମାୟା ବିଭୁ ଚୈତନ୍ୟଙ୍କୁ ଅଭିଭୂତ କରିପାରନ୍ତି ନାହିଁ ମାୟାଧୀଶ କଦାପି ମାୟା ବଶ ନୁହନ୍ତି ଜୀବ ଯାହାଙ୍କର ଚରଣରେ ପ୍ରପନ୍ନ ହେଲେ ମାୟାମୁକ୍ତ ହୁଅନ୍ତି ତାଙ୍କର ଜ୍ଞାନ ଜନିତ ଉନ୍ମତ୍ତତା ଏକାନ୍ତ ଅସମ୍ଭବ କି ଆଶ୍ଚର୍ଯ୍ୟ ଏବଂ ବୋଧ ଶ୍ରୀକୃଷ୍ଣ ଉନ୍ମତ୍ତ କରେ ପ୍ରେମ ଏଇ ରାଧାଙ୍କର ଅତୁଳନୀୟ ପ୍ରେମ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ବିଷୟ ଶ୍ରୀକୃଷ୍ଣଙ୍କର ଉକ୍ତି କୃଷ୍ଣ କହେ ଆମି ଓଇ ରସେରୋ ନିଧାନ ଚିନ୍ମୟ ପୂର୍ଣ୍ଣ ତତ୍ତ୍ୱ ପୂର୍ଣ୍ଣ ରାଧିକାର ରିମିୟମାୟ କରାଇ ଉନ୍ମତ ରାଧିକାର ନା ଜାନି ରାଧାର ପ୍ରେମୀ ଆଛେ କତ ବଳ ନା ଜାନି ଯେଭଳି ଆମାରେ କରାଏ ସର୍ବଦା ବିହୋଳ ରାଧିକା ପ୍ରେମ ଗୁରୁ ଆମି ଶିଷ୍ୟ ନଟ ପ୍ରେମ ଗୁରୁ ସଦାମ ନାନୁଥି ନାଚାଇ ଉଦ୍ଭଟ ସଦାମ ଶ୍ରୀକୃଷ୍ଣ ଉନ୍ମତ୍ତ ହୁଅନ୍ତି ଏହା କ'ଣ ବାସ୍ତବ ସତ୍ୟ ନା ରୂପୋକ୍ତି ସତ୍ୟ ସତ୍ୟ ହିଁ ସେ ଉନ୍ମତ୍ତ ହୁଅନ୍ତି ଶ୍ରୀକୃଷ୍ଣ କି ପ୍ରକାର ମାଦଗ୍ରସ୍ତ ତା ଶ୍ରୀଲ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଭାଷାରେ କୃଷ୍ଣଙ୍କର ନିଜ ଉକ୍ତି सर्वशक्ति सर्वसुख परिपूर्ण सत्य स्वरूप नित्य ज्ञानादिमयोप्यहम कदाचि जरति भयात राधा प्रांगण कोणे निन्नुत्य तिष्ठामि। कदाचि राधा संग सुखाशया तदागमन पंथानु पश्यामि कदाचि तदर्थं सद्वमेशी भवामि कदाचि लतायां तद्भ्रांतो भवामि इत्यादिकं तत्प्रेमी वकार इति। अर्थात मु सर्व प्रकार शक्ति रे परिपूर्ण सर्वविध सुख रे पूर्ण सत्य स्वरूप नित्य ज्ञानमय ए प्रकार मु सही राधांक लागि प्रेम विहोळ होई कौन करे कौन बाना करे ता मु निजे जाने ना। कौन समय रे जरति जटिला भय रे राधांक रंगन रे एक कोण रे बदरी वृक्ष तले रात्रि यापन करे। कौन समय रे तांकर दर्शन लालसा रे आकुल होई तांकर गमनागमन पथरे बसी थाए। कौन समय रे तांकर अंग स्पर्श लालसा रे बेदिनी नापितिनी भिकारिणी मालिनी रजकिनी गंधनी इत्यादि सब व्यस्त थाए। आहरी मध्य केतेबेले स्वर्ण लता को राधा भ्रमरे छात्रे जड़ई धरे श्रीकृष्ण समस्त कार्य उन्माद लक्षण परिव्यक्त ताको ये समस्त कार्य करिवार एकमात्र कर्ता राधा प्रेम। राधांकर श्रीकृष्ण प्रति जो निरूपादि प्रेम से प्रेम विहोल हो श्रीकृष्ण प्रेमन्मत्त हुंति। से अवस्था केतेबेले राधांकर गति पथर धूली नहीं सर्वांगे बुड़ी हुंति केतेबेले अंग लागि कुंकुम छड़ा फूल प्राप्ति आशारे स्नान घाट रोल भाग स्नान करती केतेबेले नाम गान करी बातुल प्राय ब्रजजन एणे तेणे बुलंती केतेबेले राधा कुंड तटे प्रेमोन्मत्त हो नाचती केतेबेले कलिंद तटे विषाद बसी कांदती केतेबेले पाद सेवा करथांती। ए होचि उन्माद लक्षण राधा प्रेम स्वभाव अति अद्भुत। गुरुदेव जेपरी शिष्य को आदेश दे तांक द्वारा जहाँ इच्छा ताहा सेवा काम करिथांती राधा प्रेम सेपरी कृष्ण द्वारा जहाँ इच्छा ताहा कराइथांती निज इच्छा अनुसार नचई थांती। राधा प्रेम एक अगथनीय शक्ति अच्छी से शक्ति श्रीकृष्ण व्यवहार करें कौन से एक अघटन सघटन कार्य अत्याश्चर्य विचिंत सामर्थ्य नथिले सही प्रेम चमत्कारिता श्रीकृष्ण को व्यवहार करने को समर्थ हुआ ना। राधा प्रेम कि प्रकार चमत्कार किपरि आत्मोन्मादनकारी किपरि अपूर्व शक्तिधर तहार महिमा स्वयं सर्वज्ञ श्रीकृष्ण पर्यंत जाणीपारती ना। राधा प्रेम सामर्थ्य केवल कृष्णंकर अनुमान गम्य मात्र तांकर अनुभव वेद्य नुहे। से अनुमिति को निजर अनुभव भूमिका को आनी आस्वादन करने लगी श्रीकृष्ण सर्व जत्नशील केवल जत्नशील नुहंती परंतु तांकर अंतर में प्रति प्रबल सार तीव्र प्रेरणा परम व्याकुलता सुतीव्र उत्कंठा सुप्त भाव सुदीप्त होता है ताकि हृदय सतत लोभ धकधकी वृद्धि पाई अस्थिर करता है तो अंतर शांतिर अभाव थाए। से राधा भाव अंगीकार करी गौर रूप से आसिले अनुभव करने।